ମାଥ୍ୟୁ 7:15-20 ଗଲାତ୍ୟ 5:22-23 ଜହନ 15:1-8 ଫଟୁ 39 ଫଲ ଫଲତୁହାର ଫଟୁଏ ଦିଶତ ରହତ ରୁଖେ କେତକ ଫଲ ଆହେ ଆମ୍ଭେ ଜେଲକ ପାହାର ଯୀଶୁଚ ପାଛେ ହିଣୁ ହୁଲକ ପାହାର ସତ ମହାପ୍ରଭୁଚ ଆତ୍ମା ଆମ୍ଚୋ ଭିତରେ କମ୍ କରୁନ୍ ଫଲ ଫଲାଇ ଦେ ବାଇବଲ ଗୋଠିଆଇ ଦେ ପ୍ରଭୁଚ ଆତ୍ମାଚ ଫଲ ହେତା ହେ ମୟା ଭକ୍ତି ଶାନ୍ତି ଦୟା ଧରମ ଆତ୍ମା ସଂଯମ ଯୀଶୁ ଗୋଠିଆଲ ମୁଇଁ ଅଙ୍ଗୁର ରୁଖ ତୁହାନେ ମାଚ ଡାଲ ଯଦି ତୁହାନେ ମାଛ ସଙ୍ଗେ ରହା ନହେଲେ ମୁଇଁ ତୁଚ ସଙ୍ଗେ ରହତି ଆଉ ତୁହାନେ କେତକ ଫଲ ଫଲତା ମାତର ମେରଲୋ ଡାଲେ ଫଲ ଫଲେଇ ନାହିଁ ଆଉ ହୁନାକେ କାଇଁ କାଜ ଲେସୁନ୍ ଦେତେ ଯୀଶୁ ହୁନାଚ ପାଛେ ହିଣତ ଲୋକକେ କେତକ ଫଲ ଫଲତ କାଜେ ମନ କରତେ ଏହାରା ସତ ମହାପ୍ରଭୁକେ ମାନତେ ଆଉ ଅଲଗାକେ ସାହାରା କରତେ।